ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଭାରତୀୟ ସେନା ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ସନ୍ତାସବାଦୀ ଭିତ୍ତିଭୂମିଗୁଡ଼ିକ ଉପରେ ଆରମ୍ଭ କରିଛି ଅପରେସନ୍ ସିନ୍ଦୁର. ଭାରତ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ଲାଗି ଉଭୟ ଦେଶର ନେତୃବୃନ୍ଦଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶ. ଭାରତର ଜଳ ଏଣିକି ଦେଶର ସ୍ୱାର୍ଥ ଲାଗି ପ୍ରବାହିତ ହେବା ସହିତ ସଂରକ୍ଷିତ ରଖାଯିବ, କହିଲେ ପ୍ରଧାନମନ୍ତ୍ରୀ. ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ 244 ସ୍ଥାନରେ ଆଜି କରାଯିବ ମକ୍ଡ୍ରିଲ୍. ଏବଂ ଆଇପିଏଲ୍ର ଗତକାଲି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଡିଏଲ୍ଏସ୍ ମେଥଡ୍ରେ ବିଜୟ ହେଲା ଗୁଜରାଟ ଟାଇଟାନ୍ସ. ଭାରତୀୟ ସେନା ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ସନ୍ତାସବାଦୀ ଭିତ୍ତିଭୂମିଗୁଡ଼ିକ ଉପରେ ଅପରେସନ୍ ସିନ୍ଦୁର ମାଧ୍ୟମରେ ଆକ୍ରମଣ କରିଛି. ଏହିସବୁ ସ୍ଥାନଗୁଡ଼ିକରୁ ଭାରତ ବିରୋଧରେ ସନ୍ତାସବାଦ ଆକ୍ରମଣ ଲାଗି ଯୋଜନା କରାଯିବା ସହିତ ନିର୍ଦ୍ଦେଶ ଦିଆଯାଉଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି. ମିଳିଥିବା ସୂଚନା ଅନୁଯାୟୀ ଗତ ମଧ୍ୟରାତ୍ରିରୁ ଏହି ଅପରେସନ୍ ମାଧ୍ୟମରେ ପାକିସ୍ତାନର 9 ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳ ଉପରେ ଅତ୍ୟନ୍ତ ସଂଯମ ଓ ପରିପକ୍ୱତାର ସହ ଯୋଜନାବଦ୍ଧ ଭାବେ ଲକ୍ଷ୍ୟ ଚୟନ କରି ଆକ୍ରମଣ କରାଯାଇଛି। ପାକିସ୍ତାନର ସାମରିକ ଶିବିର ଉପରେ କୌଣସି ଆକ୍ରମଣ କରାଯାଇ ନାହିଁ। ଭାରତ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କେବଳ ସନ୍ତାସବାଦ କାର୍ଯ୍ୟକଳାପ ଜାରି ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକୁ ନଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗତମାସ 22 ଦିନ ପହଲଗାମଠାରେ ହୋଇଥିବା ବର୍ବରୋଚିତ ସନ୍ତାସବାଦ ଆକ୍ରମଣରେ 25 ଭାରତୀୟ ଓ ଜଣେ ନେପାଳୀ ନାଗରିକଙ୍କର ମୃତ୍ୟୁ ହେବା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀଙ୍କୁ ଉତ୍ତରଦାୟୀ କରାଯିବା ଦିଗରେ ଭାରତୀୟ ସେନାର ପ୍ରତିଶ୍ରତିବଦ୍ଧତା ସ୍ୱରୂପ ଏହି ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅପରେସନ୍ ସିନ୍ଦୁର ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଏ ସମ୍ପର୍କରେ ଆଜି ପୂର୍ବାହ୍ନ 10 ବିସ୍ତୃତ ବିବରଣୀ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତୀୟ ସେନା ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ୍ ସିନ୍ଦୁର ଉପରେ ପ୍ରତିକ୍ରିୟା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ ଭାରତ ମାତା କି ଜୟ ବୋଲି ଉଲ୍ଲେଖ କରିଛନ୍ତି। ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେନାର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସାମାଜିକ ଗଣମାଧ୍ୟମରେ ଜୟ ହିନ୍ଦ କି ସେନା ବୋଲି ଉଲ୍ଲେଖ କରିଛନ୍ତି। ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ସନ୍ତାସବାଦ ଶିବିରଗୁଡ଼ିକ ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏ ଦିଗରେ କିଛି ଘଟିବାକୁ ଯାଉଛି ବୋଲି ଜନସାଧାରଣ ଅବଗତ ଥିଲେ, ତେବେ ଦୁଇ ଦେଶ ମଧ୍ୟରେ ଥିବା ଉତ୍ତେଜନା ଖୁବ୍ ଶୀଘ୍ର ଶେଷ ହେବ ବୋଲି ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଆମେରିକାର ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓ କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଉପୁଜିଥିବା ସ୍ଥିତି ଉପରେ ସେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରୁବିଓ କହିଛନ୍ତି ଏକ ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଉଭୟ ଦେଶର ନେତୃବୃନ୍ଦ କଥାବାର୍ତ୍ତା କରିବା ଲାଗି ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ପରାମର୍ଶ ଦେଇଛନ୍ତି। ଭାରତର ଜଳ ଏଣିକି ଦେଶର ସ୍ୱାର୍ଥ ଲାଗି ପ୍ରବାହିତ ହେବା ସହିତ ସଂରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ୍ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ଜଳକୁ କେବଳ ଭାରତର ବିକାଶ ଦିଗରେ ହିଁ ବିନିଯୋଗ କରାଯିବ। ଅତୀତରେ ଭାରତ ଏହି ଜଳକୁ ସୀମାପାର କରି ପ୍ରବାହିତ ହେବାକୁ ଦିଆଯାଉଥିବା ପ୍ରକ୍ରିୟାକୁ ସମ୍ପ୍ରତି ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି। ନଦୀ ସଂଯୋଗୀକରଣ ଉପରେ ତାଙ୍କର ସରକାରଙ୍କ ପକ୍ଷରୁ ନିଆଯାଉଥିବା ଉଲ୍ଲେଖନୀୟ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ ବେଟୁଆ ସଂଯୋଗୀକରଣ ପ୍ରକଳ୍ପ ଏବଂ ପର୍ଭାତି କାଲିସିନ୍ ଚମ୍ବଲ ସଂଯୋଗୀକରଣ ପ୍ରକଳ୍ପ ଭଳି ଦେଶରେ ଥିବା ବିଭିନ୍ନ ପ୍ରମୁଖ ଜଳ ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ଚାଷୀ ଉପକୃତ ହୋଇପାରିବେ।
पहले भारत के हक का पानी भी बाहर जा रहा था, अब भारत का पानी भारत के हक में बहेगा, भारत के हक में रुकेगा और भारत के ही काम आएगा।
भारत एवं ବ୍ରିଟେନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଦେଶର ବ୍ୟବସାୟିକ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବା ସହିତ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ। ସେହିଭଳି ଦେଶରେ ଥିବା ଏମ୍ଏସ୍ଏମ୍ଇ ସଂସ୍ଥାଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ। ଭାରତ କେବଳ ସଂସ୍କାରମୂଳକ ପଦକ୍ଷେପ କାର୍ଯ୍ୟକାରୀ କରୁନାହିଁ, ବରଂ ନିଜକୁ ଏକ ସକ୍ରିୟ ବାଣିଜ୍ୟିକ ଏବଂ ବ୍ୟବସାୟିକ ହବ୍ ରୂପେ ପରିଣତ କରିବା ଦିଗରେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ସହିତ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଆଜ ଭାରତ କେ ଲିଏ ଏକ ଐତିହାସିକ ଦିନ ହେ कि इंडिया यूके फ्री ट्रेड एग्रीमेंट अब फाइनल हो चुका है। विश्व की दो बड़ी और ओपन मार्केट इकोनॉमी के बीच आपसी व्यापार और आर्थिक सहयोग का यह समझौता दोनों देशों के विकास में नया अध्याय जोड़ेगा। यह हमारे युवाओं के लिए बहुत बड़ी खुशखबरी है। इससे भारत में इकोनॉमिक एक्टिविटी को बूस्ट मिलेगा।
2047 सुद्धा एक विकसित भारत गठन करिबा प्रत्येक देशवासीकर स्वप्न रहिछि। आम देशरे संबल इच्छाशक्ति एवं सामर्थ्य रहिछि। विशेषकर देशर युववर्ग विश्वरे एक बृहत शक्ति भाबे उभा होइछन्ति बोली श्री मोदी कहिछन्ति।
इस बदलते भारत का सबसे बड़ा सपना है 2047 तक विकसित भारत। देश के पास सामर्थ्य है, देश के पास संसाधन है और देश के पास इच्छा शक्ति भी है। विकसित भारत के लक्ष्य की प्राप्ति में ऐसे मंथन, ऐसी चर्चाएं और उसमें भी युवाओं की भागीदारी, इसकी बहुत बड़ी भूमिका है।
आपण माने संवाद सुनुचंती आकाशवाणी रो। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ଆଜି ମକ୍ଡ୍ରିଲ୍ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶର 244 ନିର୍ଦ୍ଦିଷ୍ଟ ବେସାମରିକ ପ୍ରତିରକ୍ଷା ଜିଲ୍ଲାରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ଆୟୋଜନ କରାଯିବ। ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ନିଜକୁ ସୁରକ୍ଷିତ ରଖିବା ପାଇଁ ସାଧାରଣ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ପ୍ରତିରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ଏଥିରେ ପ୍ରଶିକ୍ଷଣ ଦିଆଯିବ। ଏୟାର ରେଡ୍ ୱାର୍ଣ୍ଣିଂ ବ୍ୟବସ୍ଥାର ସୁଫଳ ଆକଳନ କରିବା ଏବଂ ଭାରତୀୟ ବାୟୁସେନା ସହିତ ରେଡିଓ କମ୍ୟୁନିକେସନ୍ ଲିଙ୍କ୍ କାର୍ଯ୍ୟକ୍ଷମ କରିବା ସହିତ କଣ୍ଟ୍ରୋଲ ରୁମ୍ଗୁଡ଼ିକର କାର୍ଯ୍ୟକାରିତା ପରୀକ୍ଷା କରିବା ହେଉଛି ଏହି ମକ୍ଡ୍ରିଲ୍ର ଉଦ୍ଦେଶ୍ୟ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶାର 12 ସ୍ଥାନରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ଅନୁଷ୍ଠିତ ହେବ। ସେହି ସ୍ଥାନଗୁଡ଼ିକ ହେଲା ଭୁବନେଶ୍ୱର, ବାଲେଶ୍ୱର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 4 ମକ୍ଡ୍ରିଲ୍ ପାଇଁ ସାଇରନ୍ ବାଜିବ। ପ୍ରଥମ ପର୍ଯ୍ୟାୟରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଓ ସହରାଞ୍ଚଳରେ ମକ୍ଡ୍ରିଲ୍ କରାଯିବ। 5 ପରେ ପୁଣି ଥରେ ସାଇରନ୍ ବାଜିଲେ ମକ୍ଡ୍ରିଲ୍ ସମାପ୍ତ ହେବ। ସ୍ନାତକ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜିକୁ ଆସନ୍ତା 13 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଗତକାଲି ରାତିରେ ଏହା ଘୋଷଣା କରାଯାଇଛି। ଆସନ୍ତାକାଲି ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଏନ୍ଟିଏ କହିଛି ଆଜି ସମ୍ପୃକ୍ତ ପରୀକ୍ଷାର୍ଥୀମାନଙ୍କ ସିଟି ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯିବ। ଚଳିତ ବର୍ଷ 13.5 ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ଗତବର୍ଷ ପ୍ରଥମ ଥର ଲାଗି କମ୍ପ୍ୟୁଟର ମାଧ୍ୟମରେ କରାଯାଇଥିଲା ବୋଲି ଏନ୍ଟିଏ କହିଛି। କ୍ରିକେଟ୍ ଆଇପିଏଲ୍ର ଗତକାଲି ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ଡକ୍ୱର୍ଥ ଲୁଇସ୍ ଟର୍ନ ଡିଏଲ୍ଏସ୍ ମେଥଡ୍ରେ ପରାସ୍ତ କରିଛି। ଗତକାଲି ରାତିରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 155 ରନ୍ କରିଥିଲା। ଦଳ ପକ୍ଷରୁ ୱିଲ୍ ଜ୍ୟାକସ୍ ସର୍ବାଧିକ 53 ଏବଂ ସୂର୍ଯ୍ୟକୁମାର ଯାଦବ 35 ରନ୍ କରିଥିଲେ। ଗୁଜରାଟ ଟାଇଟନ୍ସ ପକ୍ଷରୁ ସାଇ କିଶୋର 2 ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ଅର୍ଶଦ ଖାନ୍, ପ୍ରସିଦ୍ଧ କ୍ରିଷ୍ଣା, ରଶିଦ୍ ଖାଁ ଏବଂ ଗେରାଲ୍ଡ କୋଇଜି ଗୋଟିଏ ଲେଖା ୱିକେଟ୍ ନେଇଛନ୍ତି। ବର୍ଷା ଯୋଗୁଁ 147 ରନ୍ର ସଂଶୋଧିତ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ୍ ଗିଲ୍ ସର୍ବାଧିକ 43 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଯଶ୍ପିତ୍ ବୁମ୍ରା ଓ ଅଶ୍ୱିନୀ କୁମାର 2 ଲେଖାଏଁ ୱିକେଟ୍ ନେଇଥିବା ବେଳେ ଦୀପକ ଚହଲ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ଏହି ବିଜୟ ସହ ଗୁଜରାଟ ଟାଇଟନ୍ସ ଆଇପିଏଲ୍ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତୀୟ ସେନା ଗତକାଲି ମଧ୍ୟରାତ୍ରିରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ସନ୍ତାସବାଦୀ ଭିତ୍ତିଭୂମିଗୁଡ଼ିକ ଉପରେ ଆରମ୍ଭ କରିଛି ଅପରେସନ୍ ସିନ୍ଦୁର। ଭାରତ ପାକିସ୍ତାନ ମଧ୍ୟରେ ଥିବା ଉତ୍ତେଜନାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ଲାଗି ଉଭୟ ଦେଶର ନେତୃବୃନ୍ଦଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶ। ଭାରତର ଜଳ ଏଣିକି ଦେଶର ସ୍ୱାର୍ଥ ଲାଗି ପ୍ରବାହିତ ହେବା ସହିତ ସଂରକ୍ଷିତ ରଖାଯିବ କହିଲେ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ର ଗତକାଲି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଡିଏଲ୍ଏସ୍ ମେଥଡ୍ରେ ବିଜୟ ହେଲା ଗୁଜରାଟ ଟାଇଟାନ୍ସ। ସମ୍ବାଦ ଶେଷ ହେଲା।